ആകാശവാണി. ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ବିଶ୍ୱକଲ୍ୟାଣ ପାଇଁ ବ୍ରିକ୍ସ ରାଷ୍ଟ୍ରସମୂହର ସାମର୍ଥ୍ୟକୁ ଏକାଠି କରିବାରେ ଭାରତ ପ୍ରମୁଖ ଭୂମିକା ନିର୍ବାହ କରିବ, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ନୂଆଦିଲ୍ଲୀରେ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀର ଲୋଗୋ, ଥିମ୍ ଓ ୱେବ୍ସାଇଟ୍ ଉନ୍ମୋଚିତ। ଗୁରୁତ୍ୱପୂର୍ଣ୍ଣ ଖଣିଜର ଗୁଣବତ୍ତା ଓ ଉପଲବ୍ଧତା ଲକ୍ଷ୍ୟ ହାସଲ ଦିଗରେ ୱାଶିଂଟନ୍ ଡିସିର ଖଣିଜ ମନ୍ତ୍ରୀସ୍ତରୀୟ ବୈଠକ ସକାରାତ୍ମକ ହୋଇଥିବା କେନ୍ଦ୍ରମନ୍ତ୍ରୀଙ୍କ ସୂଚନା। କୃଷି ପ୍ରଧାନ ରାଜ୍ୟ ପଞ୍ଜାବ, ହରିୟାଣା ଓ ହିମାଚଳ ପ୍ରଦେଶରେ ଆଜି ପାଳନ ହେଉଛି ଅମଳର ପର୍ବ ଲୋହରି। କୃଷିଭିତ୍ତିକ ପର୍ବ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏବଂ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଇଣ୍ଡିଆ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆରମ୍ଭ। ଚଳିତ ବର୍ଷ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀର ଲୋଗୋ, ଥିମ୍ ଓ ୱେବ୍ସାଇଟ୍କୁ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଉନ୍ମୋଚନ କରିଛନ୍ତି। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ସମ୍ମିଳନୀରେ ବିଶ୍ୱ କଲ୍ୟାଣ ପାଇଁ ବ୍ରିକ୍ସ ରାଷ୍ଟ୍ର ସମୂହର ସାମର୍ଥ୍ୟକୁ ଏକାଠି କରିବାରେ ଭାରତ ପ୍ରମୁଖ ଭୂମିକା ନିର୍ବାହ କରିବ। ଚଳିତ ବର୍ଷ ବ୍ରିକ୍ସ 20 ବର୍ଷ ସମ୍ପନ୍ନ କରିବାକୁ ଯାଉଛି। ଏହି ସମୟ ମଧ୍ୟରେ ବ୍ରିକ୍ସ ସଂଗଠନ ସମ୍ଭାବ୍ୟ ବଜାର ଓ ବିକାଶଶୀଳ ଅର୍ଥନୀତିକୁ ଏକ ଉଲ୍ଲେଖନୀୟ ମଞ୍ଚ ପ୍ରଦାନ କରିବାରେ ସକ୍ଷମ ହୋଇଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ବ୍ରିକ୍ସ ତା'ର କାର୍ଯ୍ୟସୂଚୀ ଓ ସଦସ୍ୟତା ବିସ୍ତାର କରିପାରିଛି। ଲୋକକୈନ୍ଦ୍ରିକ ବିକାଶ, ସଂଳାପ ସଂରଚନା ଓ ବାସ୍ତବ ସହଯୋଗ ବୃଦ୍ଧିରେ ବିଶ୍ୱସ୍ତରରେ ଦେଖାଦେଉଥିବା ପରିବର୍ତ୍ତନ ସହ ବ୍ରିକ୍ସ ତାଳ ମିଳାଇ ଚାଲିଛି। ଆମେରିକାର ୱାଶିଂଟନ୍ ଡିସିଠାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଖଣିଜ ମନ୍ତ୍ରୀସ୍ତରୀୟ ବୈଠକରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗ ଦେଇଛନ୍ତି। ରେୟାର ଆର୍ଥ ଭଳି ଗୁରୁତ୍ୱପୂର୍ଣ୍ଣ ଖଣିଜ ବୈଷୟିକ ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରିବା ଉପରେ ପ୍ରାଧାନ୍ୟ ଦିଆଯାଇଛି। ଏହି ଅବସରରେ ଶ୍ରୀ ବୈଷ୍ଣବ କହିଛନ୍ତି, ଭାରତ ଭଳି ଦେଶ ଯେଉଁଠାରେ ଇଲେକ୍ଟ୍ରୋନିକ୍ସର ଚାହିଦା ବୃଦ୍ଧି ପାଇବାରେ ଲାଗିଛି, ସେ କ୍ଷେତ୍ରରେ ଏଭଳି ବୈଠକ ଗୁରୁତ୍ୱ ବହନ କରୁଛି। ବୈଠକରେ ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକ ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରିବା ଦିଗରେ ସେମାନଙ୍କର ଅଭିଜ୍ଞତା ଓ ପଦକ୍ଷେପ ବିଷୟରେ ଆଲୋଚନା କରିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ଗୁରୁତ୍ୱପୂର୍ଣ୍ଣ ଖଣିଜର ଗୁଣବତ୍ତା ଓ ଉପଲବ୍ଧତା ଲକ୍ଷ୍ୟ ହାସଲ ଦିଗରେ ଏହି ବୈଠକ ସକାରାତ୍ମକ ଥିଲା। ଏହି ବୈଠକରେ ଆମେରିକା ସମେତ ଅଷ୍ଟ୍ରେଲିଆ, କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ମେକ୍ସିକୋ, ଦକ୍ଷିଣ କୋରିଆ ଓ ବ୍ରିଟେନ୍ର ଅର୍ଥମନ୍ତ୍ରୀ, ବାଣିଜ୍ୟ ଓ ଅର୍ଥ ବିଭାଗ ଅଧିକାରୀମାନେ ଯୋଗଦେଇ ନୂତନ ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଣ, ପ୍ରଯୁକ୍ତିବିଦ୍ୟା ଆଦାନ ପ୍ରଦାନ, ବର୍ଜ୍ୟବସ୍ତୁରୁ ଖଣିଜ ପୁନଃଚକ୍ରଣ ଏବଂ ଗବେଷଣା ଉପରେ ସହଯୋଗ କରିବା ବିଷୟରେ ଆଲୋଚନା କରିଥିଲେ। ଦେଶର ଯୁବପିଢ଼ି ନିଶାମୁକ୍ତ, ସୁସ୍ଥ ଏବଂ ଉଦ୍ଦେଶ୍ୟ ପରିଚାଳିତ ହେଲେ ହିଁ ବିକଶିତ ଭାରତର ପରିକଳ୍ପନା ସାକାର ହୋଇପାରିବ ବୋଲି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି। ଆଜି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ନିଶାଦ୍ରବ୍ୟ ମୁକ୍ତ କ୍ୟାମ୍ପସ୍ ଅଭିଯାନକୁ ସମ୍ବୋଧିତ କରି ଉପରାଷ୍ଟ୍ରପତି କହିଛନ୍ତି, ଏହି ଅଭିଯାନ ସରକାରଙ୍କ ନିଶାମୁକ୍ତ ଭାରତ ଅଭିଯାନ ସହିତ ଦୃଢ଼ ଭାବେ ଜଡ଼ିତ। ନିଶାଦ୍ରବ୍ୟର ଅପବ୍ୟବହାର ଏକ ସାମାଜିକ ଆହ୍ୱାନ, ଏକ ଜନସ୍ୱାର୍ଥ ସମସ୍ୟା ଏବଂ ଦେଶର ଜନସାଂଖ୍ୟିକ ଲାଭାଂଶ ପ୍ରତି ଏକ ବିପଦ ବୋଲି ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି। ପ୍ରତ୍ୟେକ ବ୍ୟକ୍ତି ନିଜକୁ ନିଶାଦ୍ରବ୍ୟଠାରୁ ଦୂରେଇ ରଖିବା ଆଜିର ସମୟର ଆବଶ୍ୟକତା ରହିଛି। ନିଶାଦ୍ରବ୍ୟ ସେବନ ଲୋକଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ନଷ୍ଟ କରିଥାଏ। ନିଶାଦ୍ରବ୍ୟ ଅପବ୍ୟବହାର ବିରୋଧରେ ଲଢ଼ିବା ଏବଂ ସମସ୍ତଙ୍କ ମଧ୍ୟରେ ଏ ନେଇ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଉପରେ ଉପରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି। ଅପରେସନ୍ ସିନ୍ଦୁର କାର୍ଯ୍ୟ କରିବା ଏବଂ ପ୍ରତିକ୍ରିୟା ପ୍ରକାଶ କରିବା ପାଇଁ ସମ୍ପୂର୍ଣ୍ଣ ସ୍ୱାଧୀନତା ସହିତ ତ୍ରିସେବା ସମନ୍ୱୟର ସର୍ବୋତ୍ତମ ଉଦାହରଣ ବୋଲି ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି। ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଜେନେରାଲ ଦ୍ୱିବେଦୀ କହିଛନ୍ତି, ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ସର୍ବୋଚ୍ଚ ସ୍ତରରେ ନିର୍ଣ୍ଣାୟକ ଜବାବ ଦେବାକୁ ଏକ ସ୍ୱଷ୍ଟ ନିଷ୍ପତ୍ତି ନିଆଯାଇଛି। ଅପରେସନ୍ ସିନ୍ଦୁର ସାଂଘାତିକ ଆକ୍ରମଣରେ ଆତଙ୍କବାଦୀଙ୍କ ଭିତ୍ତିଭୂମିକୁ ଧ୍ୱଂସ କରିବାର ରଣନୈତିକ ଆକଳନକୁ ପୁନଃନିର୍ଦ୍ଧାରଣ କରିଥିଲା। ଭାରତୀୟ ସଶସ୍ତ୍ର ବାହିନୀ 9 ଲକ୍ଷ ମଧ୍ୟରୁ 7 ସଫଳତାର ସହ ଧ୍ୱଂସ କରିଦେଇଛି ଏବଂ ପାକିସ୍ତାନର କାର୍ଯ୍ୟକଳାପର ଠିକ୍ ଜବାବ ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ଜେନେରାଲ ଦ୍ୱିବେଦୀ କହିଛନ୍ତି। କୃଷି ପ୍ରଧାନ ରାଜ୍ୟ ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ ଏବଂ ଏହାର ଆଖପାଖ ଅଞ୍ଚଳରେ ଶସ୍ୟ ଅମଳର ଉତ୍ସବ ଲୋହରି ଆଜି ପାଳନ କରାଯାଉଛି। ଏହି ପର୍ବ ଫସଲ ଅମଳର ଆନନ୍ଦ ଏବଂ ସୂର୍ଯ୍ୟଙ୍କ ଉତ୍ତରାୟଣ ଯାତ୍ରା ସହିତ ଜଡ଼ିତ। ପାରମ୍ପରିକ ନାଚଗୀତରେ ପାଳନ ହେଉଥିବା ଏହି ପର୍ବ ପାରସ୍ପରିକ ପ୍ରେମ ଏବଂ ଏକତାର ବାର୍ତ୍ତା ପ୍ରଦାନ କରିଥାଏ। ଆଜିଠାରୁ ପାଳନ ହେଉଥିବା ଲୋହରୀ ସହିତ ମକର ସଂକ୍ରାନ୍ତି, ପୋଙ୍ଗଲ ଏବଂ ମାଘ ବିହୁ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ଏହି ପର୍ବଗୁଡ଼ିକ ଦେଶର ସମୃଦ୍ଧ କୃଷି ପରମ୍ପରାର ପ୍ରତୀକ ଏବଂ ଏହା ଜାତୀୟ ଏକତାର ଭାବନାକୁ ପ୍ରତିଫଳିତ କରେ। ଭାରତର ଜୀବନ୍ତ ଏବଂ ବିବିଧ ସାଂସ୍କୃତିକ ଐତିହ୍ୟ ଉପରେ ଆଲୋକପାତ କରିବା ସହ ଏହି ଅବସରରେ ରାଷ୍ଟ୍ରପତି ଦେଶର କୃଷକମାନଙ୍କ କଠିନ ପରିଶ୍ରମ ଏବଂ ସମର୍ପଣ ଭାବକୁ ଅଭିନନ୍ଦନ ଜଣାଇଛନ୍ତି। ଦେଶର ବିଭିନ୍ନ ଭାଗରେ ପାଳନ କରାଯାଉଥିବା ପର୍ବଗୁଡ଼ିକ ପ୍ରକୃତି ମାତା ପ୍ରତି ସାମୂହିକ କୃତଜ୍ଞତା ବ୍ୟକ୍ତ କରିଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି। ସମାଜରେ ପ୍ରେମ ଏବଂ ସଂହତିର ଭାବନା ଅଧିକ ଶକ୍ତିଶାଳୀ ହୋଇ ଏକ ସମୃଦ୍ଧ ରାଷ୍ଟ୍ର ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ଏହି ପର୍ବ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ବୋଲି ରାଷ୍ଟ୍ରପତି ଆଶା ବ୍ୟକ୍ତ କରିଛନ୍ତି। ଆସନ୍ତା ବର୍ଷ ଶେଷ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଭାବେ ଉଭା ହେବ ବୋଲି ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି। ଗୁଜରାଟର ଗାନ୍ଧୀନଗର ଜିଲ୍ଲାରେ ଅବସ୍ଥିତ ତାଙ୍କ ଜନ୍ମସ୍ଥାନ ମନସାରେ 267 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଏବଂ ଉଦ୍ଘାଟନ କରିବା ଅବସରରେ ଜନସଭାକୁ ସମ୍ବୋଧିତ କରି ଶ୍ରୀ ଶାହା କହିଛନ୍ତି, ଭାରତକୁ ପ୍ରତ୍ୟେକ କ୍ଷେତ୍ରରେ ବିଶ୍ୱସ୍ତରୀୟ ନେତୃତ୍ୱ ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ। ଏହି ଅବସରରେ ଶ୍ରୀ ଶାହା ସୋମନାଥ ମନ୍ଦିରକୁ ଦେଶର ପରିଚୟ ଏବଂ ସ୍ୱାଭିମାନର ପ୍ରତୀକ ଭାବେ ବର୍ଣ୍ଣନା କରିଛନ୍ତି। ଶ୍ରୀ ଶାହା କହିଛନ୍ତି, ସୋମନାଥ ମନ୍ଦିରର ହଜାର ବର୍ଷର ଗୌରବମୟ ଇତିହାସକୁ ପ୍ରଦର୍ଶନ କରିବା ଏବଂ ଭବିଷ୍ୟତ ପିଢ଼ିକୁ ସ୍ୱାଭିମାନର ସହ ଏହି ଐତିହ୍ୟ ପ୍ରଦାନ କରିବା ପାଇଁ ସରକାର ବର୍ଷବ୍ୟାପୀ ସୋମନାଥ ସ୍ୱାଭିମାନ ପର୍ବ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶ୍ରୀ ଶାହା କହିଛନ୍ତି, ଅହମ୍ମଦାବାଦ କ୍ରୀଡ଼ା କ୍ଷେତ୍ରରେ ଏକ ନୂତନ ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ଉଭା ହେଉଛି। ଅହମ୍ମଦାବାଦ ସହରରେ 2036 ଅଲିମ୍ପିକ୍ କ୍ରୀଡ଼ା ଆୟୋଜନ ପାଇଁ ପ୍ରୟାସ ଚାଲିଛି। ମନସାରେ ନବନିର୍ମିତ କ୍ରୀଡ଼ା ସଂକଳନର ପୂରା ଲାଭ ଉଠାଇବାକୁ ଶ୍ରୀ ଶାହା ସ୍ଥାନୀୟ ଖେଳାଳିମାନଙ୍କୁ ନିବେଦନ କରିଛନ୍ତି। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀଠାରେ ଆୟୋଜିତ ଉତ୍ସବରେ ଯୋଗଦେବା ଲାଗି ଭାରତୀୟ ଦୃଷ୍ଟିବାଧିତ ମହିଳା କ୍ରିକେଟ୍ ଟିମ୍ର ଅଧିନାୟକ ଦୀପିକାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିମନ୍ତ୍ରଣ କରିଛନ୍ତି। ଡାକ ବିଭାଗର ଅଧିକାରୀମାନେ ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟସାଇ ଜିଲ୍ଲାର ଅମରାପୁରମ୍ ମଣ୍ଡଳସ୍ଥିତ ତାମ୍ବାଲହାଟିସ୍ଥିତ ଦୀପିକାଙ୍କ ଘରକୁ ଯାଇ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପତ୍ର ହସ୍ତାନ୍ତର କରିଛନ୍ତି। ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପାଇ ଦୀପିକା ଖୁସିବ୍ୟକ୍ତ କରି କହିଛନ୍ତି, ଏହା ତାଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ଆଣିଦେଇଛି। ଦେଶର ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେବା ତାଙ୍କ ପାଇଁ ସ୍କରଣୀୟ ହେବା ସହ ଏକ ବଡ଼ ସମ୍ମାନ ବୋଲି ଦୀପିକା କହିଛନ୍ତି। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମ୍ଠାରେ ଆଜିଠାରୁ ଇଣ୍ଡିଆ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆରମ୍ଭ ହୋଇଛି। ଦୁଇଥରର ଅଲିମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ଏବେ ବିଶ୍ୱର 18ତମ ର୍ୟାଙ୍କିଙ୍ଗ୍ ପ୍ରାପ୍ତ ସିନ୍ଧୁ ଦୀର୍ଘ ସମୟ ଧରି ଆହତ ରହିବା ପରେ ପ୍ରତିଯୋଗିତାକୁ ଫେରିଛନ୍ତି। ନିକଟରେ ସିନ୍ଧୁ ମାଲେସିଆନ୍ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସେମିଫାଇନାଲ୍ରେ ପହଞ୍ଚିଥିଲେ। ସିନ୍ଧୁଙ୍କ ସମେତ ମାଳବିକା ବଂଶୋଦ ଏବଂ ତନ୍ଭି ଶର୍ମା ମଧ୍ୟ ଏହି ମହିଳା ଏକକ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ମହିଳା ପ୍ରିମିୟର ଲିଗ୍ରେ ଆଜି ନଭି ମୁମ୍ବାଇର ଡକ୍ଟର ଡିୱାଇ ପାଟିଲ କ୍ରୀଡ଼ା ଏକାଡେମୀରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଡାଇନ୍ସ ମଧ୍ୟରେ ମୁକାବିଲା ହେବ। ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 9 ୟୁପି ୱାରିୟର୍ସକୁ ପରାସ୍ତ କରିଛି। ଦେଶରେ ଶୀତଲହରୀ ଜାରି ରହିଛି। ଆଜି ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼ ଏବଂ ପଞ୍ଜାବରେ ଅତି ଘନ କୁହୁଡ଼ି ପାଇଁ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ସେହିପରି ଓଡ଼ିଶା ସମେତ ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ରାଜସ୍ଥାନ, ପଶ୍ଚିମ ଉତ୍ତରପ୍ରଦେଶ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ଏବଂ ପଞ୍ଜାବରେ ଆଜି ଦିନ ତମାମ ଶୀତଲହରୀ ଜାରି ରହିଛି। ଆଗାମୀ 2 ଧରି ତାପମାତ୍ରା 2-3 ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ ତାମିଲନାଡୁ, ପୁଡୁଚେରୀ ଏବଂ କରାଇକାଲରେ ବିଜୁଳି ଓ ଘଡ଼ଘଡ଼ିର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିଶ୍ୱ କଲ୍ୟାଣ ପାଇଁ ବ୍ରିକ୍ସ ରାଷ୍ଟ୍ର ସମୂହର ସାମର୍ଥ୍ୟକୁ ଏକାଠି କରିବାରେ ଭାରତ ପ୍ରମୁଖ ଭୂମିକା ନିର୍ବାହ କରିବ, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ନୂଆଦିଲ୍ଲୀରେ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀର ଲୋଗୋ, ଥିମ୍ ଓ ୱେବ୍ସାଇଟ୍ ଉନ୍ମୋଚିତ। ଗୁରୁତ୍ୱପୂର୍ଣ୍ଣ ଖଣିଜର ଗୁଣବତ୍ତା ଓ ଉପଲବ୍ଧତା ଲକ୍ଷ୍ୟ ହାସଲ ଦିଗରେ ୱାଶିଂଟନ୍ ଡିସିର ଖଣିଜ ମନ୍ତ୍ରୀସ୍ତରୀୟ ବୈଠକ ସକାରାତ୍ମକ ହୋଇଥିବା କେନ୍ଦ୍ରମନ୍ତ୍ରୀଙ୍କ ସୂଚନା। କୃଷିପ୍ରଧାନ ରାଜ୍ୟ ପଞ୍ଜାବ, ହରିୟାଣା ଓ ହିମାଚଳ ପ୍ରଦେଶରେ ଆଜି ପାଳନ ହେଉଛି ଅମଳର ପର୍ବ ଲୋହରୀ ଏବଂ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମ୍ରେ ଇଣ୍ଡିଆ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆରମ୍ଭ। ସମ୍ବାଦ ଶେଷ ହେଲା।